राय बहादुर श्री सोमनाथ महापात्र आईपी रिटायर्ड सीबीई ओबीई केसी आईईई को आखिरे छाई निद लागी आसी राति से तो बड़कु 12टा पाखा पखी हठात शंख घंटा हुळहुळी ओ तोपर मिलित ध्वनि रे तांकर छाई निद भांगी गला आखि मळीमळी से बिछणा उपरे उठी बसिले रातिर शांत नीरव मुहूर्त जय स्वाधीन भारत की जयर ध्वनि भितर क्षुब्ध ओ चंचल हो उठला। श्रोता बंधु सुरेन्द्र महांतिंकर सुप्रसिद्ध गल्प पताका उत्तोलन स्वाधीनता परवर्ती ओडिया कथा साहित्यर अप्रतिद्वंदी स्रष्टा हेले सुरेन्द्र महांती। ओडिशा 1920 मसीह रे तंकर जन्म मानव जीवन विभिन्न दिग उपर आलोकपात करी दीर्घ अर्ध शताब्दी धरी लेखनी चालना करथिले। तांको गल्पर परिसर बौद्ध जुगर घटना ठारु आरंभ करी आधुनिक मानव जीवन पर्यंत व्याप्त। कृष्णचूड़ा रुटी और चंद्र सबुज पत्र और धूसर गोलाप महानगरी रात्रि मराळर मृत्यु एवं कालकाटा प्रभृति पुस्तक गुड़िक गोटे गोटे सार्थक गल्प संकलन। गल्प व्यतीत से अनेक उपन्यास स्रष्टा बधु प्रिया अंध दिगंत नील शैल नीलाद्री विजय प्रभृति उपन्यास विशेष जनप्रियता आनीदेला। नील शैल उपन्यास से केन्द्र साहित्य एकाडेमी पुरस्कार पाई। उत्कल गौरव मधुसूदन दास जीवन चरित्र उपर आधारित शताब्दी सूर्य और कुलवृद्ध दुईट उल्लेखयोग्य चरित उपन्यास शेषटी से मर्यादाजनक सारला पुरस्कार लाभ करते। सब व्यतीत से बहु प्रबंध आलोचना नाटक आदि लेखि ओडिया गद्य साहित्य को समृद्ध कर पथ पृथ्वी बहुचर्चित आत्मचरित से जड़े सांबादिक मूल्यबोध भित्तिक राजनीति क्षेत्र में भूमिका उल्लेखयोग्य। स्वाधीनता हेउछि मनीषर जन्मगत अधिकार यह बार्ताटी संक्षिप्त गल्पर उपजीव्य उपादान। राय बहादुर बिछणा छाड़ी उठिले बाहर कोलाहल क्रमे बढ़ुची। राय बहादुर गोटी गोटी करी घरर झरका कबाट बंद करदेले। झरका कबाट बंद करी से कोलाहल रुद्ध करी हुए नाही। राय बहादुर दुई कानरे दुईटी आंगुठी चापी धरले तथापि से कोलाहलरु निष्कृति नाही। बंदूकर गुळी परी जयध्वनिर से शब्द जपरी वृद्ध राय बहादुर प्रत्येक जीर्ण अस्थिखंड चूर्ण करदे। राय बहादुर क्षिप्त परी घर झरका कबाट गुड़ खोलीदे। बाहर कोलाहल झड़परी घर भितर प्रत्येक कोण थरगला। जपरी राय बहादुर झरका बाटे तल रास्ता को चाहिले रास्तार जयध्वनि कर चली एक विराट पटुआर स्वाधीन भारतर त्रिरंगा पताका धरी। पटुआर अग्रणी तांकर परलोकगत ज्येष्ठ पुत्रर पुत्र विजय हाथर तार स्वाधीन भारतर एक प्रकांड त्रिरंगा पताका। राय बहादुर झरका पाखकु चली आसी कांथर स्विच मारी आलो जड़ाइले। तापरे तकिया तलु गोटाए चाबी लेंथा काढ़ी घरर गोटाए कोणरे ड्रयर चेस्टर गोटे ड्रया फिटाइले। ए ड्रयर चेस्टी तांकर एकांत निजस्व यार चाबी से भूल सुधा कहा हाथरे देइनांती केबे। राय बहादुर ड्रयर भितरु काढ़िले परलोकगत अरुणर खंडे बहुदिनर फटोग्राफ गोटाए भेलभेट बाक्सरे अति जत्नर थिला से फटो खंडिक। अरुणर से प्रतिभादीप्त आदर्शोज्वल चेहरा परिधान असहयोगकारी सत्याग्रही पोशाक हठात मनहेला विद्युत आघात राय बहादुर जपरी टली पड़े कंपित हाथ से फटोटी तले खसी पड़ा। मुहूर्तक मध्य प्रकृतिस्थ हो राय बहादुर फटोटी तलु उठाए नहीं पुणी से भेलभेट बाक्स भितर रखिदेले। तापरे ड्रायर भितर काढ़िले गुड़ाए मेडाल आउ सनंदपत्र सनंदपत्र गुड़िक उपरे केमिति गोटाए हलदिया आस्तरण माड़गलाणी। राय बहादुर मुकपरी चाहि रहिले एकदा विजयोज्वल अतीतर से प्राणहीन स्मारक गुड़िक गोटाए सनंद राय बहादुर कंपित हाथ में पढ़ाक लगे। 1923 साल रे ब्रिटिश सम्राट द्वारा से सनंद प्रदत्त होता दरबार उपलक्षे से लिखा ब्रिटिश सिंहासन प्रति आपंकर निष्ठा एवं अनुरक्ति महामहिम ବ୍ରିଟିଶ ସମ୍ରାଟଙ୍କୁ ମୁଗ୍ଧ କରିଛି। ବ୍ରିଟିଶ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର ରାୟ ବାହାଦୁରଙ୍କ ଦୁଇ ଆଖି ଆଗରେ କିଏ ଯେମିତି ଟାଣି ଦେଇଥିଲା କୁହୁଡ଼ିର ଗୋଟିଏ ପର୍ଦ୍ଦା, ହାତରୁ ତାଙ୍କର ଖସି ପଡ଼ିଲା ସନନ୍ଦ ପତ୍ର। ସେ ଆଜିକି 25 ବର୍ଷ ତଳେ ଚୌରୀ ଚୌରାର ବିପ୍ଳବ ପରେ ଭାରତର ମନ୍ଥର ଜାତୀୟ ଆନ୍ଦୋଳନର ଜଡ଼ନାଟିକାରେ ଲାଗିଛି ଏକ ନୂତନ ସ୍ପନ୍ଦନ। ସନ୍ତ୍ରାସବାଦ ସେଦିନ ଭାରତର ଜାତୀୟ ଆନ୍ଦୋଳନରେ ଆଣିଦେଇଛି ଏକ ନୂତନ ଆଭିଜାତ୍ୟ। ସେତେବେଳକୁ ପୁଲିସରେ ସେ ଜଣେ ଅସ୍ଥାୟୀ ସବ୍ ଇନ୍ସପେକ୍ଟର ମାତ୍ର। ବନ୍ଦେ ମାତରମ୍, ସୁଜଳାଂ ସୁଫଳାଂ ମଲାୟଜ ଶୀତଳାମ୍, ବନ୍ଦେ, ରାୟ ବାହାଦୁର ଚମକି ପଡ଼ିଲେ। ଅରୁଆ କଣ୍ଠରେ ଏ ବନ୍ଦେ ମାତରମ୍ ସଙ୍ଗୀତର ଆବୃତ୍ତି ଠିକ୍ ଏହିପରି ଶୁଭୁଥିଲା। ରାୟ ବାହାଦୁର ଛୁଟିଗଲେ ଖୋଲା ଝରକା ପାଖକୁ। କ୍ରମେ ବନ୍ଦେ ମାତରମ୍ର ଐକ୍ୟତାନ ଗାନ ଅସ୍ପଷ୍ଟରୁ ଅସ୍ପଷ୍ଟତର ହୋଇଯାଉଛି। ତାପରେ, ଅରୁଣ ତମେ ଅନ୍ୟାୟ କରୁଛ, ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ତୁମର ଏ ଦ୍ରୋହାଚାର କେବଳ ଅନ୍ୟାୟ ନୁହେଁ, ମୋତେ କ୍ଷମା କରନ୍ତୁ। ସ୍ୱାଧୀନତା ମନୁଷ୍ୟର ଜନ୍ମଗତ ଦାବି, ଭାରତର ପବିତ୍ରତମ ଦାବି। ଆପଣ କ'ଣ ଭାରତୀୟ ନୁହନ୍ତି ବାପା, ନା ବ୍ରିଟିଶ ସରକାରଙ୍କ ଗୋଲାମୀ ଆପଣଙ୍କ ଦେହରୁ? ଅରୁଣ ଚିତ୍କାର କରି ଉଠିଲେ ସେଦିନ ଭାବି ଆଇପି ରାୟ ବାହାଦୁର ସିବିଇ ଓବିଇ କେ ସି ଆଇଇ। ଅରୁଣ, ଏ ମୋର ଆଦେଶ, ଅନ୍ୟାୟ ଆଦେଶ ମୁଁ ସ୍ୱୀକାର କରିବି ନାହିଁ କେବେ। ରାୟ ବାହାଦୁର କ୍ଷିପ୍ତ ପରି ଚାବୁକରେ ଆଘାତ କଲେ ଅରୁଣଙ୍କୁ। ଅରୁଣ ତଥାପି ଅବିଚଳିତ କଣ୍ଠରେ ଜବାବ ଦେଇଥିଲା, ଆପଣ ଅନ୍ୟାୟ କରୁଛନ୍ତି ବାପା। ରାୟ ବାହାଦୁରଙ୍କ ସ୍ତ୍ରୀ ହେମମାଳା ରନ୍ଧା ଘର ଭିତରୁ ଉଠିଆସି ବାପ ପୁଅଙ୍କ ମଝିରେ ଠିଆ ହୋଇ ଅନୁଯୋଗର ସ୍ୱରରେ କହିଲେ, ଏ କ'ଣ କରୁଛ ତୁମେ? ରାୟ ବାହାଦୁର ଚିତ୍କାର କରି ଉଠିଲେ, ଯାଅ ତୁମେ, ବାହାର କଥା ନେଇ ମୁଣ୍ଡ ଖେଳେଇବାରେ ତମର କିଛି ଦରକାର ନାହିଁ। ଯାହାର ଦାନା ଖାଇ ମୁଁ ମଣିଷ, ତାର ନିମକ ହାରାମି କରିବା ଅସମ୍ଭବ। ଅରୁଣ ପଚାରିଲା, କାହାର ଦାନା, କାହାର ପାଣି ପବନରେ ମଣିଷ ଆପଣ? ଭାରତର, ଏଇ ଗୋଲାମ ଭାରତର, ସ୍ୱାଧୀନତା ଯାହାର ଦାବି। ରାୟ ବାହାଦୁର ଆଦେଶ ଦେଲେ, ଏଇ ମୁହୂର୍ତ୍ତରେ ତୁମେ ବାହାରି ଯାଅ ଅରୁଣ, ତୁମେ ମୋର ତେଜପୁତ୍ର। ଅରୁଣ ସେଇଦିନ ଯାଇଛି, ଆଉ ଭୁଲରେ କେବେ ଫେରିନି। ବାହାରେ କୋଳାହଳ ମୁହୂର୍ତ୍ତକ ପାଇଁ ବନ୍ଦ ହୋଇଯାଇଛି। ରାତିର ଲକ୍ଷ ଝିଙ୍କାରୀ କଣ୍ଠରେ ସେଇ ଝି ଝି ସ୍ୱରରେ ରାତିର ନୀରବ ମୁହୂର୍ତ୍ତ ଗୁଡ଼ିକ ଅନୁରଣିତ ହୋଇଉଠିଛି। ରାୟ ବାହାଦୁର ଉତ୍କଣ୍ଠ ହୋଇ ଶୁଣୁଥିଲେ, ଅନେକ ରାତିରେ ଏମିତି ଶୁଣନ୍ତି, କେବେ କେବେ ଅଧରାତିରେ ନିଦ ଭାଙ୍ଗିଯାଏ। କେଉଁଠି କିଏ ଯେପରି କାନ୍ଦୁଛି, ସଦ୍ୟ ବିଧବାର ବୁକୁଚିରା ସେ କାନ୍ଦ, ତାଙ୍କର ପୁତ୍ରବଧୂ ଅପର୍ଣ୍ଣା ଏମିତି ଦିନେ କାନ୍ଦିଥିଲା। ପୁଲିସ ସାହେବର ହୁକୁମ, ଦେଖ ମହାପାତ୍ର, ତମେ ପାରିବାର ଲୋକ, ଅନେକ ବଡ଼ ବଡ଼ କଥା ତମେ ଚଳେଇ ନେଇଛ। ଆଜି ଏକ ବିରାଟ ଜନତା ଆସୁଛି ସହରରେ ଥାନା କଚେରୀ ଆକ୍ରମଣ କରିବା ପାଇଁ, ସେମାନଙ୍କୁ ସାଫ କରିବା ଦାୟିତ୍ୱ ତୁମର। ରାୟ ବାହାଦୁର ନାଟକୀୟ ଭଙ୍ଗୀରେ କୁର୍ନିସ ଜଣାଇଥିଲେ। ପୁଲିସ ଥାନା ଆଗରେ ବିରାଟ ଜନତା, ସମସ୍ତେ ନିରସ୍ତ୍ର, ସାମ୍ନାରେ ସେମାନଙ୍କର ସଶସ୍ତ୍ର ପୁଲିସ ବାହିନୀ, ବନ୍ଧୁକର ବାୟୋନେଟ୍ରେ ଖରାପଡ଼ି ଚକ୍ ଚକ୍ କରୁଛି। ରାୟ ବାହାଦୁର ଚିତ୍କାର କରୁଥାନ୍ତି, ହଟୋ ହଟୋ ସାଲେ ଲୋକ, ଜନତା କୁହାଟୁ ଥାଏ, ବନ୍ଦେ ମାତରମ୍, ବନ୍ଦେ ମାତରମ୍। ଲାଠିଚାର୍ଜର ହୁକୁମ ଆସିଲା, ତଥାପି ଜନତା ପୃଷ୍ଠଭଙ୍ଗ ଦେଲା ନାହିଁ। ବିଶୃଙ୍ଖଳ ଜନତା ଭିତରେ କୁଆଡ଼ୁ ଅରୁଣ ଆସି ଚିତ୍କାର କରିଉଠିଲା, ଏ ଲାଠିମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ, ବନ୍ଦେ ମାତରମ୍। ଝଞ୍ଜାକ୍ରାନ୍ତ ସମୁଦ୍ର ପରି ମୁହୂର୍ତ୍ତକ ମଧ୍ୟରେ ଜନତା ଭୀଷଣ ଭୟଙ୍କର ହୋଇଉଠିଲା। ସୋମନାଥ ହାତର ପିସ୍ତଲ ଉପରକୁ ଉଠାଇଲେ, ପିତାପୁତ୍ର ଶେଷ ସାକ୍ଷାତ। ଅରୁଣ ଅବିଚଳିତ କଣ୍ଠରେ ନିର୍ଦ୍ଦେଶ ଦେଲା, ଭୟ ନାହିଁ, ଭୟ ନାହିଁ ଭାଇମାନେ, ଶ୍ରୀରାମଚନ୍ଦ୍ର କମଳ ନୟନର ନୀଳୋତ୍ପଳରେ କରିଥିଲେ ଦେବୀ ଆରାଧନା। ଆମର ଜନତାର କୁହାଟରେ ଶତସିଂହ ଗର୍ଜନ କରିଉଠିଲା, କେତେଜଣ ଏହା ଭିତରେ ଯାଇ ଫ୍ଲାଗ୍ ଷ୍ଟାଫ୍ ଭାଙ୍ଗି ଉଡ଼ୁଥିବା ୟୁନିୟନ୍ ଜ୍ୟାକ୍କୁ ଚିରି ଦେଲେଣି। ସୋମନାଥଙ୍କ ହାତରେ ପିସ୍ତଲ ଫୁଟିଲା, ହାଏ ଭଗବାନ, ସେ ଚାହିଁଥିଲେ ଖାଲି ଫାଙ୍କା ଆୱାଜ କରିବାକୁ, କିନ୍ତୁ କିନ୍ତୁ ଅରୁଣର ରକ୍ତାକ୍ତ ଶବ ତଳେ ଖସି ପଡ଼ିଲା। ସାବାସ ମହାପାତ୍ର, ବ୍ରିଟିଶ ସମ୍ରାଟ ଏ ଅତୁଳନୀୟ କର୍ତ୍ତବ୍ୟନିଷ୍ଠାର ମହତ୍ତ୍ୱକୁ ଯଥାଯୋଗ୍ୟ ପୁରସ୍କୃତ କରିବେ। ସେଦିନ ରାତିରେ ଅପର୍ଣ୍ଣାର ହାତରୁ କାଚ ଭାଙ୍ଗିଲା ବେଳେ, ଓହ ନାରାୟଣ ନାରାୟଣ, ତାପର ଦିନ ସୋମନାଥ ହେଲେ ଇନ୍ସପେକ୍ଟର। ତାପରେ ସୋମନାଥଙ୍କ ଘରକୁ ଆସିଛି ଅର୍ଥ, ପ୍ରତିପତ୍ତି ଆସିଛି, ମର୍ଯ୍ୟାଦା ଆସିଛି, କିନ୍ତୁ ମା ଲକ୍ଷ୍ମୀ ନେଇଛନ୍ତି ଚିରବିଦାୟ। ଜୀବନର ଗତ ଏ 25 ବର୍ଷ ଭିତରେ ସେ ନିଜକୁ ନିଜେ କ୍ଷମା ଦେଇ ଆସିଛନ୍ତି। ଏ ପୁତ୍ର ହତ୍ୟା କର୍ତ୍ତବ୍ୟର ସାଧନା ନିର୍ମମ ହୋଇପାରେ, ମାତ୍ର ଅନ୍ୟାୟ ନୁହେଁ। ରାୟବାହାଦୁର ହଠାତ୍ ଚମକି ଉଠିଲେ। ଘର ଭିତରେ ଶଙ୍ଖଧ୍ୱନି ଶୁଣି ହେମମାଳା ଦୋତାଲା ବାରଣ୍ଡାରେ କେତେବେଳେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ଦେଇ ପାଦ ତଳେ ତାର ଦୀପ ଜାଳି ଶଙ୍ଖଧ୍ୱନି କରୁଛନ୍ତି। ରାୟବାହାଦୁର ପାଗଳ ପରି ଯାଇ ହେମମାଳାଙ୍କ ହାତରୁ ଶଙ୍ଖଟା ଛଡ଼ାଇ ନେଇ କହିଲେ, ଏ କ'ଣ କରୁଛ ତୁମେ? ହେମମାଳା ଚିତ୍କାର କରି ଉଠିଲେ, ମୋତେ ଛୁଅ ନା, ମୋତେ ଛୁଅ ନା, ତୁମେ ମୋରୁ ଫେରି ଆସିଛି ଆଜି ମୋର କୋଳକୁ। ହେମମାଳା ଭୋ ଭୋ ହୋଇ କାନ୍ଦି ଉଠିଲେ। ଏମିତି କାନ୍ଦ ସେ କାନ୍ଦି ନାହାନ୍ତି ଗତ 25 ବର୍ଷ ଭିତରେ କେବେ। ରାୟବାହାଦୁରଙ୍କ ଦୁଇ ଆଖିରେ ମଧ୍ୟ ପାଣି ଜମି ଆସୁଥିଲା। ସେ ତ୍ରିରଙ୍ଗା ପତାକାକୁ କାଢ଼ି ଫିଙ୍ଗି ଦେଇ କହିଲେ, ଯେଉଁ ୟୁନିୟନ ଜ୍ୟାକ୍ ପାଇଁ ଅରୁକୁ ଖୁନ୍ କରିଛି ସେ ପତାକାର ପତନ ଅସମ୍ଭବ। ହେମମାଳା ଦର୍ପିତାର କଣ୍ଠରେ କହିଲେ, ଯେଉଁ ପତାକା ପାଇଁ ମୋ ଅରୁ ପ୍ରାଣବଳି ଦେଇଛି ସେ ପତାକା ଯୁଗେ ଯୁଗେ ରହିବ ଉନ୍ମତ୍ତ ହୋଇ। ହେମମାଳା ଆବେଗ ଓ ଉତ୍ତେଜନାରେ ତଳେ ପଡ଼ି ମୂର୍ଚ୍ଛିତା ହୋଇଗଲେ। ରାୟବାହାଦୁର ଭିତରକୁ ଯାଇ ଅନେକ ଦିନରୁ ସାଇତା ସିଲ୍କର ଗୋଟିଏ ୟୁନିୟନ ଜ୍ୟାକ୍ ପତାକା କାଢ଼ି ଉଡ଼ାଇଲେ ସେଇ ତ୍ରିରଙ୍ଗା ପତାକା ସ୍ଥାନରେ। ତାପର ଦିନ ସକାଳ, ସାରା ରାତି ସୋମନାଥଙ୍କୁ ନିଦ ନାହିଁ। ଅତି ସତର୍କ ପ୍ରହରୀ ପରି ସେ ରାତି ଚାହିଁ ବସିଛନ୍ତି ସେଇ ୟୁନିୟନ ଜ୍ୟାକ୍ ପତାକା ପାଖରେ। ତା ତଳେ ହେମମାଳାଙ୍କର ଦୀପ କେତେବେଳେ ଲିଭିଯାଇଛି। ରାତି ସାରା ସ୍ୱାଧୀନତା ଉତ୍ସବରେ ମାତି ଘରକୁ ଫେରିଲା ବିଜୟ। ଘରେ ପାଦ ଦେଇ ଏ ବିଚିତ୍ର ଦୃଶ୍ୟରେ ସେ ସ୍ତମ୍ଭିତ ହୋଇଗଲା। ମୁହୂର୍ତ୍ତକର ଜଡ଼ତା କଟିଯିବା ପରେ ବିଜୟ ପଚାରିଲା, ଏ କ'ଣ ହେଉଛି ଜେଜେ, ଆଜି ୟୁନିୟନ ଜ୍ୟାକ୍? ରାୟବାହାଦୁର କହିଲେ, ଦୁନିଆ ନିମକ ଖରାପ ହୋଇପାରେ ବିଜୁ, କିନ୍ତୁ ମୁଁ ନୁହେଁ। ବିଜୁ ଦୃଢ଼ କଣ୍ଠରେ ପ୍ରତିବାଦ କଲା, ଏ ପତାକା ଏଠି ଉଡ଼ିପାରିବ ନାହିଁ ଜେଜେ। ରାୟବାହାଦୁର କହିଲେ, ଅଲବତ୍ ଉଡ଼ିବ, ମୁଁ ବଞ୍ଚିଥିବା ଯାଏଁ ଉଡ଼ିବ, ଏ ଘର ମୋର। ପତାକାଟାକୁ ଝାମ୍ପି ନେଇ ବିଜୟ କହିଲା, ଏ ଦେଶ ଆମର, ବ୍ରିଟିଶ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ। ସୋମନାଥ ବିଜୟ ହାତରୁ ସେ ୟୁନିୟନ ଜ୍ୟାକ୍କୁ ଛଡ଼ାଇ ନେବାକୁ ଲାଗିଲେ। ଅତି ଅସ୍ୱାଭାବିକ ଭାବରେ ସେ ହୋଇ ଉଠିଛନ୍ତି ହିଂସ୍ର ଆଉ ଉତ୍କ୍ଷିପ୍ତ। ବିଜୟ ହାତରେ ଠେଲିଦେଲା ତାଙ୍କୁ। ସୋମନାଥ ସିଡ଼ିରେ ଗଡ଼ିଗଡ଼ି ପଡ଼ିଲେ ଯାଇ ତଳମହଲାର ଚଟାଣରେ, ମୁଣ୍ଡ ଓ କାନ ଫାଟି ଯେମିତି ରକ୍ତର ସୁଅ ଛୁଟିଲା। ବିଜୟ ତାଙ୍କ ଉପରକୁ ଝୁଲି ପଡ଼ି ଅପରାଧୀର କଣ୍ଠରେ କହିଲା, ଜେଜେ। ସୋମନାଥ କ୍ଷୀଣ କଣ୍ଠରେ କହିଲେ, ତତେ ଆଶୀର୍ବାଦ କରୁଛି ବିଜୁ, ମୁଁ ବେଶ ଶାନ୍ତିରେ ମରିପାରିବି ଏଥର। ଏହି ପତାକା ପାଇଁ ତୁ ତୋର ବୁଢ଼ା ଜେଜକୁ ମଧ୍ୟ ଆଘାତ କରିଛୁ, ଅଥଚ ଭାବୁଛି ଏ ପତାକା କ'ଣ, ଖଣ୍ଡେ ରଙ୍ଗୀନ କନା ତ, ରଙ୍ଗ ଛାଡ଼ିଯିବ ତାର, ତଥାପି ତୋର ପତାକାର ଜୟ ହେଉ। ହେମ ପାଟି ପଡ଼ିଗଲା, ଆଖି ଦୁଇଟା ସେତା ହୋଇଆସୁଛି। ଦୁଇଜଣ ଚାକର ମୁମୂର୍ଷୁ ରାୟ ବାହାଦୁରଙ୍କୁ ଟେକି ନେଇଗଲେ ଉପରକୁ। ବିଜୟ ପ୍ରାଣହୀନ ପାଷାଣ ପରି ଚାହିଁ ରହିଥାଏ ପ୍ରଭାତର ସୂର୍ଯ୍ୟଦୀପ୍ତ ଆକାଶ ଆଡ଼େ। ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ୱାଧୀନ ଭାରତର ତ୍ରିରଙ୍ଗା ପତାକା ଉଡ଼ୁଛି ଫରଫର ହୋଇ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସୁବିଖ୍ୟାତ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ପତାକା ଉତ୍ତୋଳନ। ବନ୍ଧୁମାନଙ୍କ ମଧ୍ୟରେ ସେୟାର କରନ୍ତୁ।